ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ରୁଷ ସ୍ୱତନ୍ତ୍ର ଭାଗିଦାରିତାକୁ ରୁଷ ରାଷ୍ଟ୍ରପତିଙ୍କ ସମର୍ଥନ ଓ ପ୍ରତିବଦ୍ଧତାକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ 16ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ବାଣିଜ୍ୟ ସହିତ ସମସ୍ତ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ରହିଛି କହିଲେ ପ୍ରଧାନମନ୍ତ୍ରୀ। ଭାରତରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କ 70ତମ ଶ୍ରାଦ୍ଧବାର୍ଷିକୀକୁ ଆଜି ଦେଶରେ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଉଛି। ଇଣ୍ଡିଗୋ ବିମାନ ସେବାରେ ବାତିଲ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଆଜିଠାରୁ ସ୍ୱାଭାବିକ ହେବା ନେଇ ସୂଚନା। ଏବଂ ପୁରୁଷ କ୍ରିକେଟରେ ଆଜି ବିଶାଖାପଟ୍ଟନମରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଏକଦିବସୀୟ ମ୍ୟାଚ୍। ଭାରତ ରୁଷ ସ୍ୱତନ୍ତ୍ର ଭାଗିଦାରିତାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସମର୍ଥନ ଓ ପ୍ରତିବଦ୍ଧତା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଗତ ସନ୍ଧ୍ୟାରେ ରୁଷ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନୈଶଭୋଜିର ଆୟୋଜନ କରିଥିଲେ। ଶ୍ରୀ ପୁତିନ୍ଙ୍କ ଭାରତ ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ସମ୍ପର୍କକୁ ଆହୁରି ଗୁରୁତ୍ୱ ପ୍ରଦାନ କରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଉଭୟ ଦେଶ ସେମାନଙ୍କ ରଣନୈତିକ ଭାଗିଦାରିତାର ଚଳିତ ବର୍ଷ 25 ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀ ସମ୍ପର୍କ ଶାନ୍ତି ସ୍ଥିରତା ଏବଂ ପାରସ୍ପରିକ ସାମାଜିକ ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ବିକାଶ କ୍ଷେତ୍ରରେ ସଫଳତା ଆଣିବ। ଚଳିତ ବର୍ଷ ଉଚ୍ଚସ୍ତରୀୟ ରାଜନୈତିକ ଚିନ୍ତାଧାରା ଆଦାନ ପ୍ରଦାନ ଯୋଗୁଁ ବାଣିଜ୍ୟ ଓ ଅର୍ଥନୀତି ପ୍ରତିରକ୍ଷା ସାମରିକ ଅଣୁ ସହଯୋଗ ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଏବଂ ରୁଷ ମଧ୍ୟରେ ସହଯୋଗ ବୃଦ୍ଧି ପାଇଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ସେ କହିଛନ୍ତି 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀର ମିଳିତ ମନ୍ତବ୍ୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଢାଞ୍ଚା ନିର୍ଦ୍ଧାରଣ କରିବା ସମ୍ପର୍କରେ ପ୍ରତିବଦ୍ଧତା ପ୍ରକାଶ ପାଇଛି। ଉଭୟ ଦେଶର ରାଷ୍ଟ୍ରପତି ଆଗାମୀ ଦିନରେ ଭାରତ ରୁଷ ମଧ୍ୟରେ ଥିବା ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି କହିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଭାରତ ଗସ୍ତ ଶେଷ କରି ଗତ ରାତିରେ ପାଲମ୍ ବିମାନ ବନ୍ଦରରୁ ରୁଷ ଅଭିମୁଖେ ଯାତ୍ରା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବିମାନ ବନ୍ଦରରେ ଶ୍ରୀ ପୁତିନ୍ଙ୍କୁ ବିଦାୟ ଦେଇଥିଲେ। ଚଳିତ ମାସ 4 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଦୁଇଦିନିଆ ଭାରତ ଗସ୍ତରେ ଆସି ଶ୍ରୀ ପୁତିନ୍ 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମ୍ମିଳନୀ କାଳରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଅର୍ଥନୀତି ବାଣିଜ୍ୟ ସ୍ୱାସ୍ଥ୍ୟସେବା ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ 16ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପରେ ଏକ ମିଳିତ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଭାରତ ରୁଷ ଭାଗିଦାରିତା ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ମୁକାବିଲା କରିବା ଦିଗରେ ଶକ୍ତି ପ୍ରଦାନ କରିବ। ଶ୍ରୀ ମୋଦି କହିଛନ୍ତି ଉଭୟ ଦେଶ ଆତଙ୍କବାଦର ମୁକାବିଲା ନିମନ୍ତେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ଅବସରରେ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଉଭୟ ନେତା ବୈଠକ କରିବା ସହ ଆଗାମୀ ଦିନରେ ଭାରତ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଥିବା ଶ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ବାଣିଜ୍ୟ ହେଉ କି କୂଟନୀତି ସବୁ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ରହିଛି।
और रूस को इनोवेशन को प्रोडक्शन और को क्रिएशन की नई यात्रा पर साथ चल रहे हैं। हमारा लक्ष्य आपसी व्यापार बढ़ाने तक सीमित नहीं है। हम पूरी मानवता की भलाई सुनिश्चित करना चाहते हैं। इसके लिए ग्लोबल चैलेंज का स्थायी समाधान तैयार करना है। भारत इस यात्रा में रूस के साथ कंधे से कंधा मिलाकर चलने के लिए पूरी तरह से तैयार है।
ଗତବର୍ଷ ଉଭୟ ନେତା 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $100 ବିଲିୟନ୍ ପହଞ୍ଚାଇବା ବିଷୟକୁ ସ୍ମରଣ କରି ଶ୍ରୀ ମୋଦି କହିଥିଲେ
ପିଛିଲେ ବର୍ଷ ରାଷ୍ଟ୍ରପତି ପୁତିନ ଅର୍ ମେନେ 2030 ତକ ଦ୍ୱିପକ୍ଷୀୟ ବ୍ୟାପାର କୁ $100 ବିଲିୟନ୍ କା ଉସ୍ ଲକ୍ଷ୍ୟ କୁ ପାର କରନେ କା ହମନେ ନିର୍ଧାର କିଆ ଥା। लेकिन कल से मेरी जो राष्ट्रपति पुतिन से बात हो रही है और जिस प्रकार के पोटेंशियल नजर आ रहे हैं, मुझे नहीं लगता कि हमें 2030 तक इंतजार करना पड़ेगा। ये मैं साफ देख रहा हूँ। हम उस लक्ष्य को समय से पूरा करने के संकल्प के साथ आगे बढ़ रहे हैं और मेरा विश्वास बढ़ रहा है। टैरिफ और नॉन टैरिफ बैरियर्स को कम किया जा रहा है।
आपण माने संवाद सुनुछंती ଆକାଶବାଣୀରୁ। ଭାରତରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କ 70ତମ ଶ୍ରାଦ୍ଧବାର୍ଷିକୀରେ ଦେଶ ଆଜି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏହାକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଉଛି। ସାରା ଦେଶରେ ଡକ୍ଟର ଆମ୍ବେଦକରଙ୍କ ଦେଶ ନିର୍ମାଣରେ ଅବଦାନକୁ ସ୍ମରଣ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦ ଭବନସ୍ଥିତ ପ୍ରେରଣାସ୍ଥଳରେ ଆଜି ସକାଳେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ସେଠାରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ ରହିବ। ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ କରାଯାଇଥାଏ। ଡକ୍ଟର ଆମ୍ବେଦକର ଏକାଧାରରେ ଜଣେ ସାମାଜିକ ସଂସ୍କାରକ, ଆଇନ ବିଶାରଦ ଓ ରାଜନେତା ଥିଲେ। ଡକ୍ଟର ଆମ୍ବେଦକରଙ୍କ ସାମାଜିକ ନ୍ୟାୟ, ସମାନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଉଛି। ସରକାରଙ୍କ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସର ମନ୍ତ୍ର ଡକ୍ଟର ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଉପରେ ପର୍ଯ୍ୟବସିତ ବୋଲି କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ଇଣ୍ଡିଗୋ ବିମାନ ସେବାରେ ବିଳମ୍ବ ଘଟୁଥିବା ଏବଂ ଅନେକଗୁଡ଼ିଏ ଉଡ଼ାଣ ବାତିଲ ହେଉଥିବା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ଉନ୍ନତି ଘଟୁଛି। ସେ କହିଛନ୍ତି, ଆଜିଠାରୁ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ପରେ ଶ୍ରୀ ନାଇଡୁ କହିଛନ୍ତି, ବାତିଲ ହୋଇଥିବା ଉଡ଼ାଣ କ୍ଷେତ୍ରରେ ଅଟକ ରହିଥିବା ଯାତ୍ରୀମାନଙ୍କୁ ବିଭିନ୍ନ ଉପାୟରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ଲାଗି ଉଦ୍ୟମ କରାଯାଉଛି। ନୂଆଦିଲ୍ଲୀରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଛୋଟ ପିଲା, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଯେଭଳି ଶୀଘ୍ର ଯାତ୍ରା କରିପାରିବେ ସେ ନେଇ ସମସ୍ତ ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ପରିଚାଳକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଅନେକଗୁଡ଼ିଏ ବିମାନର ଉଡ଼ାଣ ବାତିଲ ହେବା ପରେ ଯାତ୍ରୀମାନଙ୍କ ସୁବିଧା ସୁନିଶ୍ଚିତ କରିବା ଲାଗି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। 37ଟି ଟ୍ରେନ୍ରେ 116ଟି ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଦକ୍ଷିଣ ରେଳବାଇ ପକ୍ଷରୁ ଅତ୍ୟଧିକ ସଂଖ୍ୟାରେ ବଗି ସଂଯୋଗ କରାଯାଇ 18ଟି ଟ୍ରେନ୍ର ସାମର୍ଥ୍ୟ ବୃଦ୍ଧି କରାଯାଇଛି। ଯେଉଁ ମାର୍ଗରେ ଯାତ୍ରୀମାନେ ଅଧିକ ଯାତ୍ରା କରିବାର ସମ୍ଭାବନା ରହିଛି ସେହିସବୁ ମାର୍ଗରେ ଆଜିଠାରୁ ଅଧିକ ସଂଖ୍ୟକ ଟ୍ରେନ୍ ଯାତ୍ରା କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି। ଉତ୍ତର ରେଳବାଇ ପକ୍ଷରୁ 8ଟି ଟ୍ରେନ୍ରେ ତୃତୀୟ ଶ୍ରେଣୀ ବାତାନୁକୂଳିତ କୋଚ୍ ସହ ସ୍ୱତନ୍ତ୍ର ଚେୟାର କାର୍ ସଂଯୋଗ କରାଯାଇଛି। ପଶ୍ଚିମ ରେଳବାଇ ପକ୍ଷରୁ 4ଟି ରୁଟ୍ରେ ଚଳାଚଳ କରୁଥିବା ଟ୍ରେନ୍ଗୁଡ଼ିକରେ ସ୍ୱତନ୍ତ୍ର କୋଚ୍ ସଂଯୋଗ କରାଯାଇଥିବା ବେଳେ ଉତ୍ତର ପୂର୍ବ ରେଳବାଇରେ ମଧ୍ୟ 2ଟି ଟ୍ରେନ୍ର ବଗି ସଂଖ୍ୟା ବୃଦ୍ଧି କରାଯାଇଛି। ଚଳିତ ମାସ 13 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସିପି ରାଧାକୃଷ୍ଣନ ପ୍ରଥମ ଥର ପାଇଁ ଗୁଜରାଟ ଗସ୍ତରେ ଯିବେ। ଏହି ଗସ୍ତ କାଳରେ ଉପରାଷ୍ଟ୍ରପତି ଏକତାନଗର ଷ୍ଟାଚ୍ୟୁ ଅଫ୍ ୟୁନିଟିଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁଜରାଟର ଗାନ୍ଧୀନଗରଠାରେ ଆର୍ଥ ସମ୍ମିଳନୀ 2025କୁ ଉଦ୍ଘାଟନ କରିବା ସହ ଅନ୍ୟ 13ଟି ନୂତନ ସେବାର ଶୁଭାରମ୍ଭ କରିଛନ୍ତି। ସହକାର ସାରଥି ଅଭିଯାନ ଅଧୀନରେ ଏହି ସେବାଗୁଡ଼ିକର ଆରମ୍ଭ କରାଯାଇଛି। ଏଥିରେ DGKCC, ସାରଥି ଅଭିଯାନ, ସାରଥି ୱେବ୍ସାଇଟ୍, ସମବାୟ ପ୍ରଶାସନ ସୂଚକ, ଇ-ପ୍ୟାକ୍ସ ଏବଂ ଶିକ୍ଷା ସାରଥି ଓ ସାରଥି ପ୍ରଯୁକ୍ତିବିଦ୍ୟା ଫୋରମ୍ ରହିଛି। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ଆର୍ଥ ସମ୍ମିଳନୀର ଦ୍ୱିତୀୟ ସଂସ୍କରଣରେ ଗ୍ରାମୀଣ ଅର୍ଥନୀତିକୁ ବିକାଶମୂଳକ ଓ ସୁଦୃଢ଼ କରିବା ଲାଗି ଧ୍ୟାନ ଦିଆଯାଉଛି। ସେ କହିଛନ୍ତି, ଗ୍ରାମୀଣ ଅର୍ଥନୀତିକୁ ଲୋକାଭିମୁଖୀ କରିବା ଲାଗି 4ଟି ମନ୍ତ୍ରଣାଳୟ ସହାୟତାରେ ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ତୃତୀୟ ବୈଠକରେ ଏଥିଲାଗି ନୀତି ନିର୍ଦ୍ଧାରଣ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗ୍ରାମୀଣ ବିକାଶକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରାଯାଇ ସମବାୟ କ୍ଷେତ୍ରରେ 50 କୋଟିରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିବା ଶ୍ରୀ ଶାହା କହିଛନ୍ତି। କେନ୍ଦ୍ର ସମବାୟ ବିଭାଗ ପକ୍ଷରୁ ସହକାର ଟ୍ୟାକ୍ସି ଯୋଜନାରେ 51,000ରୁ ଅଧିକ ଡ୍ରାଇଭର ପଞ୍ଜୀକରଣ କରିଥିବା ଶ୍ରୀ ଶାହା ସୂଚନା ଦେଇଛନ୍ତି। ପୁରୁଷ କ୍ରିକେଟ୍ରେ ଆଜି ବିଶାଖାପଟ୍ଟନମର ଏସ୍ସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 1:30ରେ ମ୍ୟାଚ୍ ଆରମ୍ଭ ହେବ। ଏବେ ଏହି ସିରିଜ 1-1 ସମାନ ସ୍ଥିତିରେ ରହିଛି। ଏଫ୍ଆଇଏଚ୍ ହକି ପୁରୁଷ ଜୁନିୟର ବିଶ୍ୱକପ୍ରେ ଗତ ସନ୍ଧ୍ୟାରେ ଚେନ୍ନାଇର ମେୟର ରାଧାକୃଷ୍ଣନ ହକି ଷ୍ଟାଡିୟମରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତ ବେଲ୍ଜିୟମ୍କୁ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛି। ଭାରତୀୟ ହକି ଦଳ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ 4-3 ବେଲ୍ଜିୟମ୍କୁ ପରାସ୍ତ କରିଥିଲା। ଆସନ୍ତାକାଲି ସେମିଫାଇନାଲ୍ରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ରୁଷ ସ୍ୱତନ୍ତ୍ର ଭାଗିଦାରିତାକୁ ରୁଷ ରାଷ୍ଟ୍ରପତିଙ୍କ ସମର୍ଥନ ଓ ପ୍ରତିବଦ୍ଧତାକୁ ପ୍ରଶଂସା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 23ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ 16ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ଭାରତରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କ 70ତମ ଶ୍ରାଦ୍ଧବାର୍ଷିକୀକୁ ଆଜି ଦେଶରେ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଉଛି। ଇଣ୍ଡିଗୋ ବିମାନ ସେବାରେ ବାତିଲ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ଆଜିଠାରୁ ସ୍ୱାଭାବିକ ହେବା ନେଇ ସୂଚନା। ଏବଂ ପୁରୁଷ କ୍ରିକେଟରେ ଆଜି ବିଶାଖାପଟ୍ଟନମରେ ଅନୁଷ୍ଠିତ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତିମ ଏକ ଦିବସୀୟ ମ୍ୟାଚ୍। ସମ୍ବାଦ ଶେଷ ହେଲା।